ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ପ୍ରାକ୍ ବଜେଟ୍ ପରାମର୍ଶ ସଭା ଅନୁଷ୍ଠିତ, ଆସନ୍ତା 25 ତାରିଖରେ ଉପସ୍ଥାପନ ହେବ ପୂର୍ଣ୍ଣାଙ୍ଗ ବଜେଟ୍। ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଦଣ୍ଡାୟମାନ ରଥର ଦକ୍ଷିଣ ମୋଡ଼। ରାଜ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ ଏବଂ ମୌସୁମୀର ପ୍ରଭାବରେ ପ୍ରବଳ ବର୍ଷା ହେବା ନେଇ ତିନୋଟି ଜିଲ୍ଲାକୁ ସତର୍କ ସୂଚନା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ଭୁବନେଶ୍ୱର ଲୋକସେବା ଭବନର ସମ୍ମିଳନୀ କକ୍ଷରେ ପ୍ରାକ୍ ବଜେଟ୍ ପରାମର୍ଶ ସଭା ଅନୁଷ୍ଠିତ ହୋଇଛି। ବୈଠକରେ 2024-25 ଆର୍ଥିକ ବର୍ଷ ପାଇଁ ଉପସ୍ଥାପନ ହେବାକୁ ଥିବା ବଜେଟ୍ ଓ ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟ ଉପରେ ଆଲୋଚନା ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ସାଧାରଣ ଜନତାଙ୍କ ମତାମତକୁ ଗୁରୁତ୍ୱ ଦେବା ସହ ଚଳିତ ବଜେଟ୍ ଲୋକଙ୍କ ବଜେଟ୍ ଭାବରେ ସମସ୍ତଙ୍କର ଆଶା ଆକାଂକ୍ଷାକୁ ପ୍ରତିଫଳିତ କରିବ। ସେ କହିଛନ୍ତି,
ବଜେଟ୍ ହୋଇକରି ଲୋକଙ୍କ ପାଖରେ ଉପସ୍ଥାପନ ହୋଇପାରିବ, ସମସ୍ତଙ୍କର ଆଶା ଆକାଂକ୍ଷାକୁ ପ୍ରତିଫଳିତ କରିପାରିବ, ସେଥିପାଇଁ ଏ ଉଦ୍ୟମ ଜାରି ରହିଛି। ଆଉ ଏଥିପାଇଁ ମଧ୍ୟ ଅନ୍ଲାଇନ୍ ଜରିଆରେ ହ୍ୱାଟ୍ସଆପ୍ ମାଧ୍ୟମରେ ଆମେ ମତାମତ ଲୋଡ଼ିଛୁ ଏବଂ ପାଖାପାଖି ପ୍ରାୟ 12,000ରୁ ଅଧିକ ଲୋକ ମତାମତ ଦେଇଛନ୍ତି ଅନ୍ଲାଇନ୍ ଜରିଆରେ, ଯାହାକି ପୂର୍ବ ବର୍ଷମାନଙ୍କ ତୁଳନାରେ 6 ଗୁଣ ଅଧିକ। ସେମାନଙ୍କର ସମସ୍ତ ମତାମତ ଏବଂ ପ୍ରସ୍ତାବକୁ ଆମ ବିଭାଗ ତରଫରୁ ଲିପିବଦ୍ଧ କରାଯାଇଛି ଏବଂ ତାହାକୁ ବିଚାର କରି ଆଗାମୀ ଦିନରେ ଯେଉଁ ଆମର ବଜେଟ୍ ଆସିବାର ଅଛି, ତାଙ୍କର ମତାମତକୁ ନିଶ୍ଚିତ ଭାବରେ ଆମେ ଯଥାସମ୍ଭବ ଏଥିରେ ପ୍ରତିଫଳିତ କରିବା ପାଇଁ ଆମେ ଚେଷ୍ଟା କରିବୁ।
ମୁଖ୍ୟମନ୍ତ୍ରୀ ଏହି ସମୟରେ ବୈଠକରେ ଯୋଗ ଦେଇଥିବା ଅତିଥିମାନଙ୍କ ସହ ଆଲୋଚନା କରି ସେମାନଙ୍କର ମତାମତ ଓ ପରାମର୍ଶ ଗ୍ରହଣ କରିଛନ୍ତି। ବୈଠକରେ 2 ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା ଏବଂ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ, ପ୍ରଫୁଲ୍ଲ ଘଡ଼େଇ, ଶଶିଭୂଷଣ ବେହେରା, ପୂର୍ବତନ ଅର୍ଥ ସଚିବଗଣ, ଆର୍ବିଆଇ ଆଞ୍ଚଳିକ ନିର୍ଦ୍ଦେଶକଙ୍କ ସମେତ ବହୁ ପ୍ରତିଷ୍ଠିତ ବ୍ୟକ୍ତି ଉପସ୍ଥିତ ଥିଲେ। ସୂଚନା ଅନୁସାରେ ଗତକାଲି ବଜେଟ୍ ନେଇ ମୁଖ୍ୟମନ୍ତ୍ରୀ ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ପୂର୍ବରୁ ମୁଖ୍ୟମନ୍ତ୍ରୀ ବଜେଟ୍ ପାଇଁ ଜନସାଧାରଣଙ୍କ ମତାମତ ଲୋଡ଼ିଥିଲେ। ଚଳିତ ବର୍ଷ ଅନ୍ଲାଇନ୍ ମାଧ୍ୟମରେ 12,000ରୁ ଅଧିକ ମତାମତ ମିଳିଛି, ଯାହା ପୂର୍ବବର୍ଷ ତୁଳନାରେ ପ୍ରାୟ 6 ଗୁଣା ଅଧିକ। ଆସନ୍ତା 25 ତାରିଖରେ ବିଧାନସଭାରେ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରାଯିବ। ଶ୍ରୀକ୍ଷେତ୍ର ପୁରୀରେ ବାହୁଡ଼ାଯାତ୍ରାର ଅନ୍ତିମ ପର୍ଯ୍ୟାୟରେ 2 ରଥର ଆଜି ଦକ୍ଷିଣମୋଡ଼ କରାଯାଇଥିବାବେଳେ ନନ୍ଦୀଘୋଷ ରଥକୁ ଆସନ୍ତାକାଲି ଦକ୍ଷିଣମୋଡ଼ କରାଯିବ। ଆଜି ସକାଳ ଧୂପନୀତି ଶେଷ ହେବା ପରେ ଆଜ୍ଞାମାଳ ବିଜେ କରାଯାଇଥିଲା। ଦକ୍ଷିଣମୋଡ଼ରେ ଶ୍ରୀଗୁଣ୍ଡିଚା ଘର ସିଂହଦ୍ୱାର ସମ୍ମୁଖରୁ ରଥଗୁଡ଼ିକ ଟଣା ହୋଇ ନାକଚଣା ଦ୍ୱାରକୁ ଆସିଥିଲେ। ପରମ୍ପରା ଅନୁଯାୟୀ ପ୍ରଥମେ ଦର୍ପଦଳନ, ପରେ ତାଳଧ୍ୱଜ ଓ ଶେଷରେ ନନ୍ଦୀଘୋଷ ରଥ ଟଣାଯାଇ ନାକଚଣା ଦ୍ୱାର ସମ୍ମୁଖ ଶରଧାବାଲିରେ ରଖାଯାଇଛି। ରଥଯାତ୍ରା ସୂଚନା ଲୋକସମ୍ପର୍କ ବିଭାଗ ପକ୍ଷରୁ ଏକ ଫଟୋଚିତ୍ର ପ୍ରଦର୍ଶନୀର ଆୟୋଜନ କରାଯାଇଛି। ଏଥିରେ ମହାପ୍ରଭୁଙ୍କର ମାନବୀୟ ଲୀଳାର ଫଟୋଚିତ୍ରଗୁଡ଼ିକ ପ୍ରଦର୍ଶନ କରାଯାଇଛି। ପ୍ରଦର୍ଶନୀ ମଣ୍ଡପରେ ପୁରାତନ ଶ୍ରୀଜଗନ୍ନାଥ ଚଳଚ୍ଚିତ୍ର ମଧ୍ୟ ପ୍ରଦର୍ଶନ କରାଯାଇଛି। ଶ୍ରୀକ୍ଷେତ୍ର ପୁରୀରେ ଚଳିତ ବାହୁଡ଼ାଯାତ୍ରାକୁ ଶୃଙ୍ଖଳିତ କରିବା ଉପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ ଗୁରୁତ୍ୱାରୋପ କରିଛନ୍ତି। ରଥ ଉପରେ ଆବଶ୍ୟକ ସଂଖ୍ୟାଠାରୁ ଅଧିକ ସେବାୟତ ନ ରହିବା ପାଇଁ ଶ୍ରୀ ପାଢ଼ୀ କହିଛନ୍ତି। ଏଥିସହ ରଥ ଉପରକୁ ମୋବାଇଲ୍ ଫୋନ୍ ନେବା ପାଇଁ ନିଷିଦ୍ଧ କରାଯାଇଛି। ଏହାର ଅବମାନନା କଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେବା ସହ ଜଡ଼ିତ ନ ଥିବା ବ୍ୟକ୍ତିଙ୍କୁ ରଥ ଉପରେ ଚଢ଼ିବାକୁ ବାରଣ କରାଯାଇଛି। ମହାପ୍ରଭୁଙ୍କ ନୀତିକାନ୍ତିକୁ ସୁଚାରୁ ରୂପେ ସମ୍ପାଦନ କରିବା ନେଇ ଶ୍ରୀ ପାଢ଼ୀ ସେବାୟତମାନଙ୍କ ସହିତ ଆଲୋଚନା କରିଛନ୍ତି। ଓଡ଼ିଶା ଖାଦ୍ୟ କମିଶନ ଅଧ୍ୟକ୍ଷ ଅବନୀକାନ୍ତ ସାହୁ ଓ ସଦସ୍ୟ ଦୟାନିଧି ଦାସ ଦୁଇଦିନିଆ ନବରଙ୍ଗପୁର ଜିଲ୍ଲା ଗସ୍ତରେ ଯାଇ ପାପଡ଼ାହାଣ୍ଡି ବ୍ଲକରେ ସେମଲା ଗ୍ରାମର ଛତୁଆ ସେଣ୍ଟର ପରିଦର୍ଶନ କରିଛନ୍ତି। ଏହି ଅବସରରେ ଛତୁଆ ପ୍ରସ୍ତୁତ କରୁଥିବା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ ସହିତ ସେ ଆଲୋଚନା କରିଛନ୍ତି। ଶିଶୁମାନଙ୍କ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଛତୁଆର ଗୁଣବତ୍ତା ଅକ୍ଷୁର୍ଣ୍ଣ ରଖିବାକୁ କମିଶନ ଅଧ୍ୟକ୍ଷ ଶ୍ରୀ ସାହୁ ପରାମର୍ଶ ଦେଇଛନ୍ତି। ଏଥିସହିତ ଧନସୁଲି ଆଶ୍ରମ ସ୍କୁଲ, ଦଲେଗୁଡ଼ା ପ୍ରାଇମେରୀ ସ୍କୁଲ, ଏସ୍ଏସ୍ଡି ହାଇସ୍କୁଲ ପରିଦର୍ଶନ କରିଥିଲେ। ଦ୍ୱିତୀୟ ଦିବସରେ ଆଜି କମିଶନ ଅଧ୍ୟକ୍ଷ ସ୍ଥାନୀୟ ମିଶନ ଶକ୍ତି ସଭାଗୃହରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକରେ ଯୋଗଦେଇ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ। ଏହି ବୈଠକରେ ଜିଲ୍ଲାପାଳଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଯୋଗଦେଇଥିଲେ। ରତ୍ନଭଣ୍ଡାର ଖୋଲିବା ନେଇ ଆଇନଗତ ଓ ବିଭିନ୍ନ ଦିଗ ଉପରେ ତର୍ଜମା ଚାଲିଛି। ଆସନ୍ତାକାଲି ବିଧିବଦ୍ଧ ଭାବେ ସରକାରଙ୍କ ନିଷ୍ପତ୍ତି ସ୍ୱଷ୍ଟ ହେବ ବୋଲି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
अब आएगा देश में न्याय का नया दौर, दंड नहीं अब न्याय पर होगा सबका जोर, विकसित भारत का ये है नया अध्याय, सबसे समान व्यवहार मिलेगा सबको न्याय, सरल है सुलभ है पारदर्शी, तकनीकी युक्त है और है स्वदेशी, इसमें है महिलाओं बुजुर्गों का सम्मान, शामिल है इसमें जन जन की आन, साथ इसके चलने का देश पर चढ़ा जुनून, ये है आजाद भारत के अपने कानून।
राज्यरे डेंगू ओ मलेरिया प्रति सतर्क रहिबाकु मुख्य शासन सचिव मनोज आहुजा निर्देश देइछन्ति। चलचित्र कलाकारंक जरियारे डेंगू सह अन्य रोगर प्रतिकार पै सचेतनता सृष्टि करिबा उपरे से गुरुत्वारोप करिछन्ति। मिलिथिबा सूचना अनुयायी आजि सुद्धा 516 जन पॉजिटिव चिन्हट होइछन्ति। खोर्धा जिल्लारे सर्वाधिक आक्रांत चिन्हट होइछन्ति। एहि परिप्रेक्षीरे सबु जिल्ला हस्पिटालरे डेंगू वार्ड खोलिबाकु जनस्वास्थ्य निर्देशक निर्देश देइछन्ति। राउरकेलारे आजि डेंगू आक्रांतंकु विधायक दुर्गाचरण तंती भेटिछन्ति। एथिसह डेंगू सम्पर्करे सचेतनता सृष्टि करिबा परे से गुरुत्वारोप करिछन्ति। श्री तंती इस्पात जनरल हस्पिटालरे डेंगू आक्रांतंकु भेटि सेमानंकर आरोग्य कामना करिछन्ति। पीएम केयर योजनारे कटक जिल्लार 4 जन हिताधिकारीको आजि पोस्टल आकाउंट प्रदान करा जायछि। एही बालिकामानंकर वयस 12 रु 18 वर्ष मध्यरे पीएम केयर अधीनरे एमानंक आकाउंटकु 18 वर्ष पर्यंत सहायता राशि प्रदान करा जिवो। हिताधिकारी माने 23 वर्षरे पदार्पण कले जिल्लापालंक अनुमति नै अर्थ उठाण करिपारिबे। हिताधिकारीको पाठपढ़ा सामग्रिक विकास ओ थैतान दिगरे पीएम केयर योजना कार्यकारी करा जाउछि। सूचनाजोग्य एही 4 जन बालिकांकर पितामाता कोविडरे प्राण हरायथिले। आईआईएम संबलपुर पक्षरू आंचलिक भाषा क्षुद्र व्यवसायी बिजनेस मैनेजमेंट ट्रेनिंग प्रदान करा। पश्चिम ओडिशा प्रमुख बुणाकार 12-दिनिया प्रशिक्षण कार्यक्रम संबलपुर आईआईएम पक्षरू आयोजन करा। सेंटर फॉर रेस्पॉन्सिबल बिजनेस आनुकूल्य आयोजित एक कार्यक्रम में डिजाइन बयन डिजिटल मार्केटिंग आदि संपर्क में तालीम प्रदान करा। प्राय 25 जन बुणाकार शिविर में जोगदेई। ଅନୁଗୁଳ ଜିଲ୍ଲାରେ ପୃଥକ ପୃଥକ ଦୁର୍ଘଟଣାରେ ଆଜି 4 ଜଣଙ୍କର ମୃତ୍ୟୁ ଘଟିଛି। 55 ନମ୍ଘର ଜାତୀୟ ରାଜପଥର କୁଲାଡ଼ଠାରେ ଟ୍ୟାଙ୍କର ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଥିବାବେଳେ ଜରଡ଼ା ଛକ ନିକଟରେ ସଡ଼କ ଦୁର୍ଘଟଣାରେ ଅନ୍ୟ ଜଣଙ୍କର ମୃତ୍ୟୁ ଘଟିଛି। ତାଳଚେରି ଯାଇଥିବା 149 ନମ୍ଘର ଜାତୀୟ ରାଜପଥରେ ନୂଆପଡ଼ା ଛକରେ ମୋଟର ସାଇକେଲ ଏବଂ ଟ୍ରକ୍ ମଧ୍ୟରେ ଧକ୍କା ହେବା ଫଳରେ ଅନ୍ୟ 2 ଜଣଙ୍କର ମୃତ୍ୟୁ ଘଟିଛି। ସମ୍ଭଲପୁର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାର ଉନ୍ନତି ଏବଂ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କାର୍ଯ୍ୟାନ୍ୱୟନ ସମ୍ପର୍କରେ ଆଲୋଚନା ହୋଇଥିଲା। ଏଥିରେ ରେଙ୍ଗାଲି ବିଧାୟକଙ୍କ ସମେତ ସମସ୍ତ ଜିଲ୍ଲା ପରିଷଦ ସଦସ୍ୟ ଓ ବ୍ଲକ ଅଧୀକ୍ଷକ ଯୋଗଦେଇଥିଲେ। ଶିକ୍ଷା ସ୍ୱାସ୍ଥ୍ୟ ଓ ରାସ୍ତାଘାଟର ମରାମତି ଉପରେ ଗୁରୁତ୍ୱ ଦିଆଯାଇଥିବାବେଳେ ବିଭିନ୍ନ ସ୍କୁଲରେ ବିଦ୍ୟୁତ୍ ସଂଯୋଗକୁ ସୁନିଶ୍ଚିତ କରିବାକୁ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। ପାଣିପାଗ ରାଜ୍ୟରେ ମୌସୁମୀ ବାୟୁ ସକ୍ରିୟ ରହିଛି। ଏହାର ପ୍ରଭାବରେ କେତେକ ସ୍ଥାନରେ ବର୍ଷା ଲାଗି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବା ନେଇ ବାଲେଶ୍ୱର ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ସେହିଭଳି ସୁନ୍ଦରଗଡ଼ ଝାରସୁଗୁଡ଼ା ସମ୍ଭଲପୁର ବରଗଡ଼ ବାଲେଶ୍ୱର ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ପ୍ରାକ୍ ବଜେଟ୍ ପରାମର୍ଶ ସଭା ଅନୁଷ୍ଠିତ। ଆସନ୍ତା 25 ତାରିଖରେ ଉପସ୍ଥାପନ ହେବ ପୂର୍ଣ୍ଣାଙ୍ଗ ବଜେଟ୍। ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଦଣ୍ଡାୟମାନ ରଥର ଦକ୍ଷିଣ ମୋଡ଼। ରାଜ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ ଏବଂ ମୌସୁମୀର ପ୍ରଭାବରେ ପ୍ରବଳ ବର୍ଷା ହେବା ନେଇ 3 ଜିଲ୍ଲାକୁ ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା। ନମସ୍କାର।